କୋଭିଡ଼ ବିରୁଦ୍ଧରେ ଅଭିଯାନକୁ କେବଳ ସରକାରୀ ଡାକ୍ତରଖାନା ଓ ସରକାରୀ ଡାକ୍ତରଙ୍କ ମଧ୍ୟରେ ସୀମିତ ରଖାଯାଇପାରିବ ନାହିଁ। ଏଥିପାଇଁ ଝାରସୁଗୁଡ଼ା ଜିଲ୍ଲାରେ ଚିକିତ୍ସା କରୁଥିବା ସବୁ ଘରୋଇ ଚିକିତ୍ସକମାନଙ୍କର ସହଯୋଗ ଆମେ କାମନା କରୁଛୁ। ଭଗବାନ କରନ୍ତୁ ଆମ ଜିଲ୍ଲାର ସେ ଦୁର୍ଭାଗ୍ୟ ନ ଆସୁ, କିନ୍ତୁ ଆମକୁ ପ୍ରସ୍ତୁତ ରହିବାକୁ ପଡ଼ିବ। ଝାରସୁଗୁଡ଼ାରେ ପ୍ରତିଷ୍ଠା ହେବାକୁ ଥିବା କୋଭିଡ଼ ଡାକ୍ତରଖାନାରେ ଆମେ ଚିକିତ୍ସକ ଓ ସହାୟତା ପ୍ରଦାନକାରୀ ଅନ୍ୟ ଷ୍ଟାଫ୍ ଚାହୁଁଛୁ। ସେଥିପାଇଁ ଉପଯୁକ୍ତ ପାରିଶ୍ରମିକର ବ୍ୟବସ୍ଥା ରହିବ। କିନ୍ତୁ ଏକଥା ମୁଁ ଉଲ୍ଲେଖ କରୁଛି ଯେ ଯେକୌଣସି ପ୍ରାପ୍ୟ ଆପଣଙ୍କର ଏହି ସେବା ଅନୁପାତି ହୋଇପାରିବ ନାହିଁ। ସେଥିପାଇଁ ଜିଲ୍ଲାପାଳ ଭାବରେ ମୁଁ ଆପଣଙ୍କ ସାହାଯ୍ୟ ଚାହୁଁଛି। ଏହି ଚିକିତ୍ସାଳୟରେ ସେବା ଯୋଗାଇବାକୁ ଆଗଭର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଜଣାଇବା ସହିତ ଆପଣଙ୍କର ଅନ୍ୟ ଷ୍ଟାଫ୍ଙ୍କୁ ଅନୁପ୍ରେରିତ କରିବାକୁ ଅନୁରୋଧ କରୁଛି। ଏହା ଛଡ଼ା ଆପଣଙ୍କ ଡାକ୍ତରଖାନାରେ ଯଦି କୌଣସି ଶ୍ୱାସ ଓ ଇନଫ୍ଲୁଏଞ୍ଜା ଆକ୍ରାନ୍ତ ରୋଗୀ ଚିକିତ୍ସିତ ହେଉଥିବେ କିମ୍ବା ହେବାକୁ ଆସୁଥିବେ ସେ ସଂକ୍ରାନ୍ତୀୟ ସମସ୍ତ ତଥ୍ୟ ADPH ଡିଜିଜ୍ କଣ୍ଟ୍ରୋଲ୍ଙ୍କୁ କିମ୍ବା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ଜଣାଇବାକୁ ଅନୁରୋଧ। ସରକାରୀ ନିର୍ଦ୍ଦେଶ ଅନୁଯାୟୀ ଏଣିକି ପ୍ରତ୍ୟେକ ଦିନ ଏ ତଥ୍ୟ ଆପଣ ଦେବାକୁ ବାଧ୍ୟ ଅଟନ୍ତି, ନଚେତ୍ କ୍ଲିନିକାଲ୍ ଏଷ୍ଟାବ୍ଲିଶମେଣ୍ଟ ଆଇନ ଅନୁଯାୟୀ ହୁଏତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ।